ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର, ପହିଲା ମୁଖ୍ୟ ଖବର। ଜଙ୍ଗଲର ସଂରକ୍ଷଣ ଲାଗି ସଭେ ପ୍ରତିଶ୍ରତିବଦ୍ଧ ହେବାର୍କେ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଜଙ୍ଗଲ ଆଉ ଅର୍ଥନୀତିର ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ଜଙ୍ଗଲ ଦିବସ। ଓଡ଼ିଶାର ସଂସ୍କୃତି ଆଉ ଐତିହ୍ୟକେ ବିଶ୍ୱ ଦରବାରନ ପହଞ୍ଚାବାର ଲାଗି ଗୁଜରାତନ ଉଦ୍ଘାଟିତ ହେଲା ଓଡ଼ିଶା ପରବ। ମୁସଲମାନ ସମ୍ପ୍ରଦାୟ ତରଫୁ ଉଷ୍ଣାକିଥି ପାଳନ ହେଉଛି ଇଦ୍ ଉଲ୍ ଫିତର ପରବ। ଝାରସୁଗୁଡ଼ା ବିମାନ ବନ୍ଦରର ସମ୍ପ୍ରସାରଣ ଲାଗି ତିଆର ହେଲା ରୂପରେଖ। ଆଉ ପୁରୀ ସମୁଦ୍ର ଖଣିନ ଆଷ୍ଠାନ ମୂଲ ହେଲା ଫିଟ୍ ଇଣ୍ଡିଆ କାର୍ନିଭାଲ। ଏଥର ପୁରା ଖବର। ଜଙ୍ଗଲର ମହତ୍ତ୍ୱ ଆଉ ସୁରକ୍ଷା ବାବଦେ ଲୋକ ସଚେତନ କରିବା ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ଜଙ୍ଗଲ ଦିବସ। ଏ ବଛର ବିଶ୍ୱ ଜଙ୍ଗଲ ଦିବସର ବାର୍ତ୍ତା ହେଉଛି ଜଙ୍ଗଲ ଆଉ ଅର୍ଥନୀତି। ବିଶ୍ୱ ଜଙ୍ଗଲ ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନ ପରିସରନ ହୋଇଥିବା ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜଙ୍ଗଲର ସୁରକ୍ଷା ଆଉ ସଂରକ୍ଷଣ ଉପରେ ଜୋର୍ ଦେଇଛନ୍। ମୁଖ୍ୟମନ୍ତ୍ରୀ କହିଛନ୍, ଏଚ୍ଡି ସମୟଥି ଆଧୁନିକ ପ୍ରଯୁକ୍ତି ବିଦ୍ୟାର ଉପଯୋଗ କରାଯାଇକରି ଜଙ୍ଗଲ ନିଆଁ ରୁକବାର ସହିତ ତାର ସୁରକ୍ଷା ଲାଗି ବହୁଟେ ପଦକ୍ଷେପ ନିଆଯାଉଛି। ଜଙ୍ଗଲର ସଂରକ୍ଷଣ ଲାଗି ସଭେ ପ୍ରତିଶ୍ରତିବଦ୍ଧ ହେବାର୍କେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍।
ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଥିଲେ, ଏକ ପେଡ୍ ମା କେ ନାମ, ସେଇ ଏକ ପେଡ୍ ମା କେ ନାମରେ ଆମେ ଗୋଟିଏ ଦିନରେ 1,49,00,000 ପ୍ଲାଣ୍ଟେସନ କରିକି ସାରା ଭାରତ ବର୍ଷରେ ଆମେ ରେକର୍ଡ କରିଛୁ। ଆଉ ନିଶ୍ଚିତ ଭାବରେ ଆଜି ଦିନରେ ସବୁଠାରୁ ବଡ଼ କଥା ହେଲା ଜନସଚେତନତା। ଯେପର୍ଯ୍ୟନ୍ତ ଜନସଚେତନତା ଅଧିକ ନ ହୋଇଛି, ସେ ପର୍ଯ୍ୟନ୍ତ ଏ ଜଙ୍ଗଲର ସୁରକ୍ଷା କରାଯାଇପାରିବ ନାହିଁ। ନିଶ୍ଚିତ ଭାବରେ ଗୋଟିଏ ପଟେ ସେମାନଙ୍କୁ ଆୱାରନେସ୍ କରିବା, ଅନ୍ୟପଟେ ଆମେ କିଭଳି ଭାବରେ ଯେଉଁମାନେ ଏଥିରେ ଜାଣିଶୁଣିକରି ଅପରାଧ କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଉଭୟ ନୀତି ଅବଲମ୍ବନ କରି ଓଡ଼ିଶା ସରକାର ସଂକଳ୍ପ ନେଇଛନ୍ତି, ଜଙ୍ଗଲ କିଭଳି ଭାବରେ ସୁରକ୍ଷା ହେବ, ତାର ବୃଦ୍ଧି ହେବ, ଏବଂ ସେଇଠୁ ହିଁ ଆମର ଅର୍ଥନୀତି ମଧ୍ୟ କେମିତି ଅଭିବୃଦ୍ଧି ହେବ।
କାର୍ଯ୍ୟକ୍ରମଟି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗ ଦେଇଥିଲେ। ଏ ଅବସରରେ ହୋଇଥିବା ଫଟୋ ପ୍ରଦର୍ଶନୀକେ ମୁଖ୍ୟମନ୍ତ୍ରୀ ବୁଲି ଦେଖିବାର ସଙ୍ଗେ ବନ ସୁରକ୍ଷା ଆଉ ଜୈବ ବିବିଧତାର ସଂରକ୍ଷଣ ଦିଗେ ଓଡ଼ିଶାର ସଫଳତା ବାବଦେ ଆଲୋଚନା କରିଛନ୍। ଓଡ଼ିଶାର ସମୃଦ୍ଧ ଖାଦ୍ୟ, ହସ୍ତଶିଳ୍ପ, ସଂସ୍କୃତି ଆଉ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ଜାଗାମାନଙ୍କୁ ବିଶ୍ୱସ୍ତରନ ପରିଚିତ କରାବାର ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫୁ ଗୁଜରାତର ଅହମ୍ମଦାବାଦଠାରେ ଆଇଷ୍ଠାନୁ ଓଡ଼ିଶା ପରବ ମୂଲ ହୋଇଛି। ଉଦ୍ଘାଟନୀ ସମାରୋହଟି ଗୁଜରାତ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ଉପମୁଖ୍ୟମନ୍ତ୍ରୀ ହର୍ଷ ସଂଘଭି, ଓଡ଼ିଶା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍। ରାଇଜେ ଆଉ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ନାଇଁ କରାଯାଏ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍, ଆଇବା 3 ବଛର ଭିତରେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟମାନଙ୍କେ 45,000 ଶିକ୍ଷକ ନିଯୁକ୍ତି ଦେବାର ଲାଗି ମୁଖ୍ୟମନ୍ତ୍ରୀ ନିଷ୍ପଭି ନେଇଛନ୍। 2026-27 ଆର୍ଥିକ ବର୍ଷରେ 15,000 ଅଧିକା ନିଯୁକ୍ତି ଦେବାରକେ ସରକାର ଲକ୍ଷ୍ୟ ରଖିଛନ୍। ଇତର ସହିତ ଯୁଦ୍ଧକାଳୀନ ଭିତ୍ତିଥି ବିଦ୍ୟାଳୟମାନଙ୍କେ ଚେୟାର ଆଉ ଡେସ୍କ ଯୋଗାଇ ଦିଆଯିବା ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍।
ଆମ ସରକାର ଆସିଲା ପରେ କିଛି ଯେଉଁ ସ୍କୁଲ ଗୁଡ଼ାକ ରିଓପେନ୍ କରିବାର ଆବଶ୍ୟକତା ରହିଛି, ସେଠି ପିଲା ଅଛନ୍ତି, ପିଲାମାନେ ଦୂରଦୂରାନ୍ତର ସ୍କୁଲକୁ ଯାଉଛନ୍ତି, ଏସବୁକୁ ଦୃଷ୍ଟିରେ ରଖି ଯେଉଁଠି ଆବଶ୍ୟକ ଅଛି ପିଲାମାନଙ୍କ ପାଠପଢ଼ାକୁ ପ୍ରାୟୋରିଟି ଦେବା ଆବଶ୍ୟକତା ରହିଛି, ସେହି ଦୃଷ୍ଟିକୋଣରୁ ଆମେ ତାକୁ ରିଓପେନ୍ କରିବାର ବ୍ୟବସ୍ଥା କରିବୁ। ବର୍ତ୍ତମାନ ଆମେ ଶିକ୍ଷକ ପ୍ରାୟ 21,000-22,000 ଶିକ୍ଷକ ଆମେ ପ୍ରାୟ ନିଯୁକ୍ତି ଦେଇସାରିଛେ। ବର୍ତ୍ତମାନ ବି କିଛି ରିକ୍ରୁଟମେଣ୍ଟ ପ୍ରୋସେସରେ ଅଛି, ଅଳ୍ପ ଦିନ ଭିତରେ ସେମାନଙ୍କୁ ଆମେ ନିଶ୍ଚୟ ନିଯୁକ୍ତି ମେଳା ମାଧ୍ୟମରେ ସେମାନଙ୍କୁ ନିଯୁକ୍ତି ଦେବୁ।
ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନର ଆଜି ରାଜ୍ୟ ବଜେଟ୍କେ ନେଇକରି ଗୋଟିଏ ସଚିବ ସ୍ତରୀୟ ବୈଠକ ହୋଇଯାଇଛି। ଏ ବୈଠକଟି ଆଜତକ 2025-26 ବଜେଟ୍ର ଖର୍ଚ୍ଚ, ରାଜସ୍ୱ ଆଦାୟ ଲକ୍ଷ୍ୟ ହାସଲ, 2026-27 ରାଜ୍ୟ ବଜେଟ୍କେ ନେଇକରି ଭିନ୍ ଭିନ୍ ସ୍ତରଥି ଜନସୂଚନା ବାବଦେ ଆଲୋଚନା କରାଯାଇଛି। ଇତର ସହିତ ଭିନ୍ ଭିନ୍ ବିଭାଗନ ଖାଲି ପଡ଼ିଥିବା ପଦବୀ ପୂରଣ, ଓଡ଼ିଶା ଭିଜନ 2036 ଓ 2047ର ଅଗ୍ରଗତି ତଦାରଖ, ଭୁବନେଶ୍ୱର କଟକ ପୁରୀ ପାରାଦୀପ ଅର୍ଥନୈତିକ ଅଞ୍ଚଳ ବିକାଶ ଆଇଜିଓଟିର କର୍ମଯୋଗୀ ପ୍ଲାଟଫର୍ମଟି କର୍ମଚାରୀମାନଙ୍କର ଦକ୍ଷତା ବଢ଼ାବାର ତାଲିମ ବାବଦେ ଆଲୋଚନା କରାଯାଇଥିଲା। ରାଇଜେ ଆଜ ଇସ୍ଲାମ ଧର୍ମାବଲମ୍ବୀମାନଙ୍କର ପବିତ୍ର ଇଦ୍ ଉଲ୍ ଫିତର ପରବ ପାଳନ କରାଯାଉଛି। ମୁସଲମାନ ଭାଇ ବହିନମାନେ ଗଲା ମାସେ ହେଲା ପବିତ୍ର ରମଜାନ ମାସ ପାଳନ କରିକି ରୋଜା ରଖୁଥିଲେ। ଏ ଧର୍ମ ମାସ ଆଜ ଇଦ୍ ଉଲ୍ ଫିତର ଇଦ୍ ସାଙ୍ଗେ ଶେଷ ହେଉଛି। ଏ ଅବସରରେ ଆଜ ମସ୍ଜିଦ୍ ଆଉ ଦରଘା ପଡ଼ିଆମାନଙ୍କେ ସମୂହ ନମାଜ ପାଠ କରିକି ମୁସଲିମ ସମ୍ପ୍ରଦାୟର ଲୋକେ ଇଦ୍ ଲାଗି ଶୁଭେଚ୍ଛା ଦିଆନିଆ ହୋଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ସଦର ସହିତ ତର୍ଭା, ବିନ୍କା, ବୀରମହାରାଜପୁର ଆଉ ନାରାୟଣପୁର ଇଲାକାନ ମୁସଲମାନ ଭାଇ ବହିନମାନେ ଇଦ୍ ପାଳନ କରୁଛନ୍। ନୂଆପଡ଼ା ଜିଲ୍ଲା ନଭିଲ୍ ସମ୍ପ୍ରଦାୟର ଲୋକେ सामूहिक प्रार्थना करिछन्। बौद्ध जिल्ला सदर आउ मनमुंडा ठाने ईद परब अवसर मौलाना माने पवित्र कुरान उपरे प्रवचन देवार सहित नमाज पाठ करिथिले। ईद पर्व लागि कटक संबलपुर केन्द्रापड़ा बालेश्वर भद्रक पुलिस तरफ कड़ा सुरक्षा व्यवस्था करा जायछि। आपण माने खबर सुनुछन आकाशवाणी संबलपुर केन्द्रनु। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ସମ୍ପ୍ରସାରଣ ଲାଗି ରାଜ୍ୟ ବାଣିଜ୍ୟ ଆଉ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ ଆଜି ଗୋଟିଏ ସମୀକ୍ଷା ବୈଠକ କରିଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦର ପରିଚାଳନା ହୋଇଥିବା ସମୀକ୍ଷା ବୈଠକଟି ଖାସକରି ବିମାନ ବନ୍ଦରକେ ଅନ୍ତର୍ଜାତୀୟ ସ୍ତରର ବନାବା ଲାଗି ଆଲୋଚନା କରାଯାଇକରି ଯୋଜନା ତିଆରି କରାଯାଇଛି। ବୈଠକଟି ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଉପସ୍ଥିତ ରହିକରି ବିମାନ ବନ୍ଦର ସମ୍ପ୍ରସାରଣ ଲାଗି ଦରକାର ଜମି ଅଧିଗ୍ରହଣ ଆଉ ପ୍ରଶାସନିକ ପ୍ରସ୍ତୁତି ବାବଦେ ସୂଚନା ଦେଇଥିଲେ। ଝାରସୁଗୁଡ଼ା ଜିଲ୍ଲା ପିଏମ୍ସି ନବୋଦୟ ବିଦ୍ୟାଳୟ ପରିସରର ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବନଖଣ୍ଡ ଅଧିକାରୀ ଅଶୋକ ଭଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ପରିବେଶ ଆଉ ଜଙ୍ଗଲ ସୁରକ୍ଷା ଦିଗେ ସରକାରଙ୍କ ତରଫ ନିଆଯାଉଥିବା ପଦକ୍ଷେପ ବାବଦେ ଆଲୋଚନା କରିଥିଲେ। ଏହି ଅବସରରେ ବନୀକରଣ ଆଉ ପରିବେଶ ସୁରକ୍ଷା ଦିଗେ କାମ କରୁଥିବା ଅନୁଷ୍ଠାନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବଲପୁର ପାଠାଗାରଠାରେ ଆଘର ମନ୍ତ୍ରୀ ଆଉ ସାଂସଦ ବନମାଳି ବାବୁଙ୍କ 109 ନମ୍ବର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି। ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କର ସଭାପତିତ୍ୱତି ହୋଇଥିବା କାର୍ଯ୍ୟକ୍ରମଟି ଆଘର ସାଂସଦ ଭବାନୀ ଶଙ୍କର ହୋତା ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିଥିମାନେ ଯୋଗ ଦେଇକରି ସମ୍ବଲପୁରର ଶିକ୍ଷା କ୍ଷେତ୍ରର ବିକାଶ ଦିଗେ ସ୍ୱର୍ଗତ ବନମାଳି ବାବୁଙ୍କ ଅବଦାନ ବାବଦେ ଆଲୋଚନା କରିଥିଲେ। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଆଉ ଶ୍ରୀ କଲ୍ଚରାଲ୍ ଏସୋସିଏସନ୍ ତରଫ ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ଆଜିଠାରୁ ତିନିଦିନିଆ ଜାତୀୟ ନାଟ୍ୟ ମହୋତ୍ସବ ଶ୍ରୀରଙ୍ଗ ସମାଗମ ମୂଲ ହୋଇଛି। କାର୍ଯ୍ୟକ୍ରମର ପହିଲା ସଂଜୟ ଭୁବନେଶ୍ୱର ଲାବଣ୍ୟ ଥିଏଟର ତରଫ ସତ୍ୟ ଜେନାଙ୍କ ନିର୍ଦ୍ଦେଶିତ ଓଡ଼ିଆ ନାଟକ ଅନାଗତ ମଞ୍ଚସ୍ଥ ହେଉଛି। ଆଇବାକାଲି ସକାଳ 11 ବଜେ ଗୋଟିଏ ଆଲୋଚନାଚକ୍ର ହେବାର କାର୍ଯ୍ୟକ୍ରମ ରହିଛି। ବାସନ୍ତିକ ଚୈତ ପରବ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଶକ୍ତିପୀଠନ ନବରାତ୍ର ପୂଜା କରାଯାଉଛି। ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପାଖେ ସ୍ୱତନ୍ତ୍ର ଚଣ୍ଡୀପାଠ ଆଉ ହୋମଯଜ୍ଞର ଆୟୋଜନ କରାଯାଇଛି। ଇତର ସହିତ ମା କୌଶଳେଶ୍ୱରୀ, ରାମଚଣ୍ଡୀ, ଚର୍ଦେଇ, ମେଟାକାନି, ମହେଶ୍ୱରୀ ଆଉ ପରମେଶ୍ୱରୀ ପୀଠନ ଖାସ୍ ପୂଜା ଧଜା କରାଯାଇଛି। ବୌଦ୍ଧ ଜିଲ୍ଲା ବୀରନରସିଂହପୁର ନର୍ସରୀଠାରେ ବୌଦ୍ଧ ବନଖଣ୍ଡ ତରଫ ଜିଲ୍ଲାସ୍ତରୀୟ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଚ୍ଛାତଙ୍କର ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ଅତିଥିମାନେ ବନୀକରଣ, ଗଛର ସୁରକ୍ଷା ଆଉ ନିଆଁ ଜଙ୍ଗଲକେ ରକ୍ଷା କରିବାର ବାବଦେ ସଚେତନ କରିଥିଲେ। ଏହି ଅବସରରେ ଜଙ୍ଗଲ ସୁରକ୍ଷା ଲାଗି ସାମୁହିକ ଶପଥପାଠ କରାଯାଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କର କାର୍ଯ୍ୟାଳୟ ପରିସରର ଜିଲ୍ଲାନ ଚାଲିଥିବା ଉନ୍ନୟନ ପ୍ରକଳ୍ପମାନଙ୍କର ଅଗ୍ରଗତିର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲା ଓ ବ୍ଲକ ସ୍ତରରେ ଚାଲିଥିବା ଭିନ୍ ଭିନ୍ ଉନ୍ନୟନ ପ୍ରକଳ୍ପ, ପର୍ଯ୍ୟଟନ ବିକାଶ, ସ୍ୱାସ୍ଥ୍ୟ, କ୍ରୀଡ଼ା ପ୍ରକଳ୍ପମାନଙ୍କର ସମୀକ୍ଷା କରାଯାଇଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ତହସିଲ କାର୍ଯ୍ୟାଳୟ ତରଫ ଓଡ଼ିଶା ସର୍ଭେ ଆଉ ସେଟେଲମେଣ୍ଟ ଅଧିନିୟମ 1962 ଅନୁସାରେ 170 ଜମିଜମା ବିବାଦ ମାମଲାର ଶୁଣାଣି କରାଯାଇଥିଲା। ସେଥିର୍ ଭିତରୁ 34 ମାମଲାର ଫଇସଲା କରାଯାଇକରି ହିତାଧିକାରୀମାନଙ୍କୁ ରେକର୍ଡ ଅଧିକାର ହସ୍ତାନ୍ତର କରାଯାଇଥିଲା। ସାରା ଦେଶରେ ଫିଟ୍ ଇଣ୍ଡିଆ ଆନ୍ଦୋଳନ ଜରିଆରେ ସୁସ୍ୱାସ୍ଥ୍ୟ, ସଂସ୍କୃତି ଆଉ ସାମ୍ପ୍ରଦାୟିକ ସମ୍ପର୍କକେ ଏକଜୁଟ କରବାରକେ ସରକାର ଲକ୍ଷ୍ୟ ରଖିଛନ୍ ବୋଲି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ପୁରୀ ସମୁଦ୍ର ଖଣି ଗୋଲ୍ଡେନ୍ ବିଚ୍ନ ହୋଇଥିବା ତିନିଦିନିଆ ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍କେ ଉଦ୍ଘାଟନ କରିକରି ମନ୍ତ୍ରୀ ଶ୍ରୀ ସୂରଜ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗେ ଏଇଟା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପ୍ରମାଣିତ ହେବା ବୋଲି କହିଛନ୍ତି। କାର୍ଣ୍ଣିଭାଲ୍ଥି ଯୋଗ, ଚୁମ୍ବା ସହିତ ପାରମ୍ପରିକ କ୍ରୀଡ଼ା, ସ୍ୱଦେଶୀ କ୍ରୀଡ଼ା, ବେଳାଭୂମି କ୍ରିକେଟ୍, ଭଲିବଲ୍, କୁସ୍ତି ବାଗି ଖେଳର ଆୟୋଜନ କରାଯାଉଛି। ସଞ୍ଜବେଳେ ସାଂସ୍କୃତିକ କାର୍ଯ୍ୟକ୍ରମଟି ଗୋଟିପୁଅ ନୃତ୍ୟ, ପାଇକ ଆଖଡ଼ା, ସମ୍ବଲପୁରୀ ନାଚ ପ୍ରଦର୍ଶନ କରାଯାଉଛି। କାର୍ଯ୍ୟକ୍ରମଟି ଫି ଦିନ କମ୍ସେ କମ୍ 30 ମିନିଟ୍ ଯୋଗ ଦେବାରକେ ଲୋକମାନଙ୍କୁ ଅନୁରୋଧ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 24 ନମ୍ବର ଜାତୀୟ ପାରା ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ଆଜି ଉଦ୍ଯାପିତ ହେଉଛି। କିଛି ସମୟ ଆଗରୁ ମୂଲ ହୋଇଥିବା ଉଦ୍ଯାପନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ପାରା କ୍ରୀଡ଼ା ସଂଘ ଆଉ ରାଜ୍ୟ କ୍ରୀଡ଼ା ଆଉ ଯୁବ ବ୍ୟାପାର ବିଭାଗ ତରଫ ହେଉଥିବା ଏହି ପ୍ରତିଯୋଗିତାଟି 28 ରାଜ୍ୟ ସହିତ ବିଏସ୍ଏଫ୍, ଏସ୍ଏସ୍ସିବିର 1460 ଜନ ଖେଳାଳି ଭାଗ ନେଇଥିଲେ। ଏଥି 145 ଅତକା ବର୍ଗ ଥି ଖେଲ ହୋଇଥିଲା। ପ୍ରତିଯୋଗିତା ଥି ଓଡ଼ିଶାନୁ 40 ଜନ କ୍ରୀଡ଼ାବିତ୍ ଭାଗ ନେଇଥିଲେ। ଶେଷ ମୁଖିଆ ଖବର ଫେରଖାଏ ଜଙ୍ଗଲର ସଂରକ୍ଷଣ ଲାଗି ସଭେ ପ୍ରତିଶ୍ରତିବଦ୍ଧ ହେବାରକେ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ। ଜଙ୍ଗଲ ଆଉ ଅର୍ଥନୀତିର ବାର୍ତ୍ତା ନେଇକରି ଆଜି ପାଳନ ହେଉଛି ବିଶ୍ୱ ଜଙ୍ଗଲ ଦିବସ। ଓଡ଼ିଶାର ସଂସ୍କୃତି ଆଉ ଐତିହ୍ୟକେ ବିଶ୍ୱ ଦରବାରରେ ପହଞ୍ଚାବାର ଲାଗି ଗୁଜରାତନ ଉଦ୍ଘାଟିତ ହେଲା ଓଡ଼ିଶା ପରବ। ମୁସଲମାନ ସମ୍ପ୍ରଦାୟ ତରଫ ଉଷ୍ଣାକିଥି ପାଳନ ହେଉଛି ଇଦ୍ ଉଲ୍ ଫିତର। ଝାରସୁଗୁଡ଼ା ବିମାନ ବନ୍ଦରର ସମ୍ପ୍ରସାରଣ ଲାଗି ତିଆରି ହେଲା ରୂପରେଖ ଆଉ ପୁରୀ ସମୁଦ୍ର ଖଣିନ ଆଜିଠାରୁ ମୂଲ ହେଲା ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।